ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟରେ ପାଞ୍ଚଟି ଜାତୀୟ ରାଜପଥ, ପାଞ୍ଚଟି ରାଜ୍ୟ ରାଜପଥ ଓ କେନ୍ଦ୍ର ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି CRIF ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ମୋଟ 44,771 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ସାକ୍ଷାତ ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅନୁମୋଦନ ମିଳିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ପୁରୀ ରାସ୍ତାକୁ 8 ଲେନ୍ କରିବା, ଟାଙ୍ଗୀ ପୁଇଁତୋଳା ଇଚ୍ଛାପୁରମ୍ ରାସ୍ତାକୁ 6 ଲେନ୍, 400 କିଲୋମିଟର ଦୀର୍ଘ ରାଉରକେଲା ବଡ଼ବିଲ୍ ପାରାଦୀପ ଭାୟା ଡୁବୁରୀ ରାସ୍ତାକୁ 8 ଲେନ୍ କରିବା ସାମିଲ ରହିଛି। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରୁ ପାରାଦୀପ ସିଧାସଳଖ ନୂଆ ଗ୍ରୀନ୍ଫିଲ୍ଡ ରାସ୍ତା ନିର୍ମାଣ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି। ପ୍ରତ୍ୟେକ ବ୍ୟକ୍ତିର ମୌଳିକ ସ୍ୱାଧୀନତା ଓ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱବ୍ୟାପୀ ମାନବ ଅଧିକାର ଦିବସ ପାଳନ କରାଯାଉଛି। 1950 ପ୍ରତିବର୍ଷ ଡିସେମ୍ବର 10 ତାରିଖରେ ମାନବ ଅଧିକାର ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବ ଅଧିକାର ଆମର ଦୈନନ୍ଦିନ ଆବଶ୍ୟକତା। ଏହି ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କଟକ ବାରବାଟୀ ଷ୍ଟାଡିୟମରେ ଗତକାଲି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ 2020 କ୍ରିକେଟ୍ ମ୍ୟାଚ୍ରେ ଭାରତ 101 ରନ୍ରେ ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡିଆଙ୍କ ଅର୍ଦ୍ଧଶତକ ବଳରେ ଭାରତ 20 ଓଭରରେ 6 ୱିକେଟ୍ ହରାଇ 175 ରନ୍ ସଂଗ୍ରହ କରିଥିଲା। 176 ରନ୍ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର 74 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଚଳିତ ବର୍ଷ ବାରବାଟୀ ଷ୍ଟାଡିୟମରେ 40,000 ଦର୍ଶକଙ୍କ ପାଇଁ ମ୍ୟାଚ୍ ଦେଖିବାର ବ୍ୟବସ୍ଥା ହୋଇଥିଲା। ମ୍ୟାଚ୍ ଦେଖିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଗାମୀ ଦିନରେ ରାଜ୍ୟ ସରକାର ବାରବାଟୀରେ ଅଧିକ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି।
ବାରବାଟୀ ଐତିହାସିକ ଯେଉଁ ଷ୍ଟାଡିୟମ ଅଛି, ଏ ଷ୍ଟାଡିୟମ ଭାରତ ଲକି ହେବା ସହିତ ମଧ୍ୟ ଆମର ଯେଉଁ ଟିମ୍ ଏଭଳି ଭାବରେ ମିଳିତ ଭାବରେ ୟାର ଯେଉଁ ବ୍ୟବସ୍ଥା କରାଗଲା, ଗୋଟିଏ ଭଲ ଆମକୁ ଗୋଟେ ସନ୍ଦେଶ ମିଳିଲା ଯେ ଥର ଯେଉଁ ମ୍ୟାଚ୍ ସେ 2020 ହଉ, ୱାନ୍ ଡେ ହଉ ବା ଟେଷ୍ଟ ହଉ ବା କୌଣସି ପ୍ରକାରର IPL ବି ହଉ, ନିଶ୍ଚିତ ଭାବରେ ଆମେ ବହୁତ ଭଲ କରିପାରିବୁ। ଏ ବାବଦରେ ଆମ ସରକାର ବିଚାରକୁ ନେଇଛନ୍ତି ଓ ସିଏ ତରଫରୁ ପ୍ରସ୍ତାବ ଆସିଛି ଏବଂ ଲୋକମାନଙ୍କ ତରଫରୁ ମଧ୍ୟ ପ୍ରସ୍ତାବ ଆସିଛି ୟାର ଏକ୍ସପାନ୍ସନ୍ ବାବଦରେ, ନବୀକରଣ ବାବଦରେ। ସେ ବାବଦରେ ସରକାର ବିଚାରକୁ ନେଉଛନ୍ତି, ଖୁବ୍ ଶୀଘ୍ର ନିଷ୍ପତ୍ତି ନେଉଛି।
ରାଜ୍ୟରେ ଆଜିଠାରୁ 14 ତାରିଖ ପର୍ଯ୍ୟନ୍ତ ଯୁକ୍ତ 2ରେ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଆସନ୍ତା 17 ତାରିଖରେ ଏଥିପାଇଁ ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଆସନ୍ତା 18 ଓ 19 ତାରିଖରେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ସମୀକ୍ଷା କରିଛନ୍ତି। ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଜନସାଧାରଣଙ୍କ ପାଖରେ ବିଭିନ୍ନ ଯୋଜନାର ସୁଫଳ ପହଞ୍ଚାଇବା ନେଇ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ MV 26 ଓ ରେଖାଲଗୁଡ଼ା ଗ୍ରାମ ମଧ୍ୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ତଥା ପ୍ରତିନିଧିମାନେ ଯୋଗଦେଇ ଶାନ୍ତି ଫେରାଇ ଆଣିବା ନେଇ ସହମତି ପ୍ରକାଶ କରିଥିଲେ। ବିଜୁ କନ୍ୟାରତ୍ନ ଯୋଜନା ଏବଂ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧୀନରେ ଝିଅମାନଙ୍କ ସଶକ୍ତିକରଣ ପାଇଁ ରାୟଗଡ଼ା ଜିଲ୍ଲାରେ ହକି ଓ ଫୁଟବଲ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଦଣ୍ଡନାଚ ଓ ପ୍ରହ୍ଲାଦ ନାଟକକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ କରିବା ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ 18 ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆରମ୍ଭ ହେବ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମେଳାକୁ ଉଦ୍ଘାଟନ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଓଡ଼ିଶା ମାଷ୍ଟର୍ସ 2025 ଉଦ୍ଘାଟିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ସଚିନ ରାମଚନ୍ଦ୍ର ଯାଦବ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବା ନେଇ ସୁନ୍ଦରଗଡ଼, କନ୍ଧମାଳ, ଝାରସୁଗୁଡ଼ା ଏବଂ ଶୀତଲହରୀ ବୃଦ୍ଧି ପାଇବା ନେଇ ଅନୁଗୁଳ, ସୁବର୍ଣ୍ଣପୁର, କଳାହାଣ୍ଡି, କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।